ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼ି ପ୍ରେମ କରିବାରୁ, ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ, ଦାନ କଲ ଜଗତକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ହାତେ ଗଢ଼ିଥିଲା କେଡ଼େ ସାରା ଘରେ ସତେ, ଆପଣର ରୂପ ଦେଇ ତୁମ କଥା ଭୁଲି ଯାଇ ହଜି ଗଲା ପାପ ପଥେ, ସୟତନ ଦାସ ହୋଇ ପ୍ରେମେ ତୁମେ ପୁଣି ଭାବିଲ, ନ ଛାଡ଼ିବ ହଜିବାକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ଜାତନ ଯେତେ ପାପି ପାଇଁ ନିର ବରେ ବରି ନେଲେ ନିଜ ଅଙ୍ଗେ, କୃଷେ ନିଜ ପ୍ରାଣ ସେ ଦେଲେ ତାକୁ କ୍ଷମା କରିବାକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ଏକମାତ୍ର ତନୟଙ୍କୁ ଏକମାତ୍ର ତନୟଙ୍କୁ ଦାନ କଲ ଜଗତକୁ, ଦାନ କଲ ଜଗତକୁ। ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ, ପ୍ରଭୁ ତୁମେ ମଣିଷକୁ ଏଡ଼େ ପ୍ରେମ କରିବାରୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମର ପ୍ରଥ ପ୍ରଦର୍ଶିକା ବେତାର ଅନୁଷ୍ଠାନ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଆପଣଙ୍କର ମତାମତ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣିବା ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଶୁଣାଇବାରେ ସାହାଯ୍ୟ କରୁଥିବାରୁ ଆମେ ମଧ୍ୟ ଆପଣଙ୍କ ନିକଟରେ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ମଙ୍ଗଳଦାନ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆଜି ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ ଏବଂ ପ୍ରଭୁ ଆମମାନଙ୍କର ଚଞ୍ଚଳ ମତିକୁ ତୁମେ ସୁସ୍ଥିର କର। ଆମମାନଙ୍କର ମନ ମଧ୍ୟରୁ ସମସ୍ତ ପ୍ରକାର ସନ୍ଦେହ ତୁମେ ଦୂର କରିଦିଅ। ପ୍ରଭୁ, ତୁମଠାରେ ବିଶ୍ୱାସରେ ସ୍ଥିର ରହି ଚାଲିବା ନିମନ୍ତେ ଆମମାନଙ୍କୁ ଶକ୍ତି ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ତାଙ୍କର ସଙ୍ଗରେ ରହି ପ୍ରଭୁ ତୁମେ ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ଦେଇ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ପୁସ୍ତକର ଦୁଇ ପର୍ବର ବାର ପଦରୁ ଆରମ୍ଭ କରି ତିନି ପର୍ବର ଆଠ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଉପଦେଶକ ଦୁଇ ପର୍ବର ବାର ପଦରେ ଏହିପରି ଲେଖା ଅଛି, ଅନନ୍ତର ମୁଁ ଜ୍ଞାନ, ଉନ୍ମତତା ଓ ଅଜ୍ଞାନତା ଦେଖିବାକୁ ପ୍ରବୃତ୍ତ ହେଲି, କାରଣ ଯେଉଁ ଲୋକ ରାଜାର ଉତ୍ତାରୁ ଆସଇ ସେ କ'ଣ କରିବ, ଯାହା କରାଯାଇଅଛି ତାହା ହିଁ ମାତ୍ର। ଅନ୍ୟ ଅର୍ଥରେ କହିବାକୁ ଗଲେ, ସଲମନ ଯାହା କଲେ କେହି ଜଣେ ହେଲେ ସଲମନଙ୍କଠାରୁ ବଳି ପଡ଼ିନଥିଲେ ବା ସଲମନଙ୍କ ଅପେକ୍ଷା ଅଧିକ ବଳି ଯାଇନଥିଲେ। ସେ କହନ୍ତି ଯେ ସେ ଯାହା କରିଅଛନ୍ତି ସେମାନେ ସେହିସବୁକୁ କେବଳ ପୁନରାବୃତ୍ତି କରିବେ। ଏହାପରେ ତେର ପଦରେ ଲେଖା ଅଛି, ତ ମୁଁ ଦେଖିଲି ଯେପରି ଅନ୍ଧକାର ଅପେକ୍ଷା ଦୀପ୍ତି ଉତ୍ତମ, ସେପରି ଅଜ୍ଞାନତା ଅପେକ୍ଷା ଜ୍ଞାନ ଉତ୍ତମ। ଅନ୍ୟ ଅର୍ଥରେ କହିବାକୁ ଗଲେ, ମୂର୍ଖ ହେବା ଅପେକ୍ଷା ଜ୍ଞାନୀ ହେବା ଶ୍ରେୟସ୍କର ଓ ଅଜ୍ଞ ହୋଇ ରହିବା ଅପେକ୍ଷା ଜ୍ଞାନ ଆହରଣ କରିବା ଅଧିକ ଶ୍ରେୟସ୍କର। ଚଉଦ ପଦରେ ଲେଖା ଅଛି, ଜ୍ଞାନବାନର ଚକ୍ଷୁ ତାହାର ମସ୍ତକରେ ଥାଏ, ପୁଣି ମୂର୍ଖ ଅନ୍ଧକାରରେ ଭ୍ରମଣ କରାଇ ତଥାପି ସମସ୍ତଙ୍କ ପ୍ରତି ଏକଦଶା ଘଟାଇ, ଏହା ମୁଁ ଦେଖିଲି। ସଲମନ କହନ୍ତି, ଜ୍ଞାନବାନର ଚକ୍ଷୁ ତାହାର ମସ୍ତକରେ ଥାଏ, ଏହାର ଅର୍ଥ କ'ଣ? ମୁଁ ଶୁଣିଛି ଏପରିକି ପିତାମାତା ବା ଶିକ୍ଷକମାନେ ପିଲାମାନଙ୍କୁ କହନ୍ତି, ତୁମ୍ଭର ମୁଣ୍ଡ ଖର୍ଚ୍ଚ କର, ତୁମ୍ଭର ମସ୍ତିଷ୍କ ଖର୍ଚ୍ଚ କର, ତୁମ୍ଭର ଆଖି ବ୍ୟବହାର କର। ତାହା ହିଁ ଯାହାକି ସଲମନ କହନ୍ତି। ଜଣେ ଜ୍ଞାନୀ ଲୋକ ତାହାର ମସ୍ତିଷ୍କ ଓ ଚକ୍ଷୁ ଉଭୟକୁ ବ୍ୟବହାର କରେ, ମାତ୍ର ମୂର୍ଖ ଅନ୍ଧକାରରେ ଭ୍ରମଣ କରେ। ସଲମନ କହନ୍ତି, ତଥାପି ସମସ୍ତଙ୍କ ପ୍ରତି ଏକଦଶା ଘଟାଇ, ଏହା ମୁଁ ଦେଖିଲି। ଆପଣ ଯେତେ ଚତୁର ବା ଜ୍ଞାନବାନ ହୋଇଥାନ୍ତୁ ନା କାହିଁକି, ଆପଣ ପ୍ରକୃତରେ ମୂର୍ଖଠାରୁ ବିଶେଷ ଦୂରକୁ ଯାଇପାରିବେ ନାହିଁ, କାରଣ ଆପଣ ଉଭୟ କୌଣସି ଏକ ସ୍ଥାନରେ ବିଶ୍ରାମ ନେବା ନିମନ୍ତେ ବହନ କରାଯିବାକୁ ପରିଚାଳିତ ହେବାକୁ ଯାଉଅଛନ୍ତି। ଆପଣ ଉଭୟଙ୍କର ଶେଷ ଦଶା ଏକା ପ୍ରକାରର ହେବ, ପ୍ରତ୍ୟେକଙ୍କ ପ୍ରତି ମୃତ୍ୟୁ ଅନିର୍ବାର୍ଯ୍ୟ। ଆପଣ ଦେଖନ୍ତୁ, ଜଣେ ରାଜା ମୃତ୍ୟୁବରଣ କରେ, ଜଣେ ଭିକାରୀ ମଧ୍ୟ ମୃତ୍ୟୁବରଣ କରେ, ଜଣେ ଧନୀ ମୃତ୍ୟୁବରଣ କରେ, ଜଣେ ଦରିଦ୍ର ମଧ୍ୟ ମୃତ୍ୟୁବରଣ କରେ, ଜଣେ ଜ୍ଞାନୀ ମୃତ୍ୟୁବରଣ କରେ, ଜଣେ ମୂର୍ଖ ମଧ୍ୟ ମୃତ୍ୟୁବରଣ କରେ। ତେଣୁ ସମସ୍ତେ ମୃତ୍ୟୁର ଅଧୀନ ଏବଂ ପ୍ରତ୍ୟେକଙ୍କ ପ୍ରତି ମୃତ୍ୟୁ ନିଶ୍ଚିତ ଭାବରେ ଘଟିବ। ଏହାପରେ ଦୁଇ ପର୍ବର ପନ୍ଦର ପଦରେ ଲେଖା ଅଛି, ତହିଁରେ ମୁଁ ଆପଣା ମନେ ମନେ କହିଲି, ମୂର୍ଖ ପ୍ରତି ଯେ ରୂପ ଘଟେ ମୋ ପ୍ରତି ହିଁ ସେ ରୂପ ଘଟିବ, ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି, ତହୁ ମୁଁ ମନେ ମନେ କହିଲି ଏହା ହିଁ ଅସାର। ଆପଣ ବୋଧହୁଏ ଭାବୁଥିବେ ଯେ ଜଣେ ଜ୍ଞାନୀ ଲୋକ ଅନ୍ୟ କିଛି ଉପାୟ ଖୋଜି ବାହାର କରିପାରିବ, ମାତ୍ର ସଲୋମନ କହନ୍ତି ତହୁଁ ମୁଁ ମନେ ମନେ କହିଲି ଏହା ହିଁ ଅସାର। ଏହା ଅତି କୌତୁହଳର ବିଷୟ ଯେ ବର୍ତ୍ତମାନର ମନୁଷ୍ୟ ଅନେକ ବିଷୟ ଉଦ୍ଭାବନ କରିବାରେ ଓ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଗେଇଛି, ମାତ୍ର ମନୁଷ୍ୟ ମନୁଷ୍ୟର ଜୀବନକୁ ବା ଆୟୁର ପରିମାଣକୁ ବର୍ଦ୍ଧିତ କରିବାରେ ଅସମର୍ଥ ହୋଇଛି। ପ୍ରିୟ ବନ୍ଧୁ, ମନୁଷ୍ୟ ତାହାର ନିଜ ନିମନ୍ତେ ଏହି ଜଗତରେ ଅଧିକ କିଛି କରିପାରି ନାହିଁ। ସେ ସବୁକିଛି କରିପାରେ, ମାତ୍ର ସେ ନିଜ ଜୀବନ ନିମନ୍ତେ କିଛି କରିପାରେ ନାହିଁ। ମାତ୍ର ସେ ଯଦି ନିଜେ ନିଜର ଜୀବନକୁ ରକ୍ଷା କରି ନପାରେ, ତାହେଲେ ସେ ଆଉ ଅଧିକ କ'ଣ କରିପାରେ? ପ୍ରିୟ ବନ୍ଧୁ, ଆମମାନେ ଜାଣି ରଖିବା ଉଚିତ ଯେ ଆମମାନଙ୍କର ଜୀବନ ଜଣଙ୍କର ହସ୍ତରେ ଅଛି। ସେ ଆମମାନଙ୍କୁ ପରିଚାଳିତ କରୁଛନ୍ତି, ସେ ଆମମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି, ଆମମାନେ ତାହାଙ୍କ ଅଧୀନରେ ପରିଚାଳିତ। ତେଣୁ ଯଦି ଆମେ ଆମର ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ଆମେ ନିଜ ଇଚ୍ଛାରେ କିଛି କରିବା ପାଇଁ ଚାହୁଁ, ଆମେ ନିଜ ବାଟରେ ଚାଲିବା ପାଇଁ ଚାହୁଁ, ଆମମାନେ କେବେ ହେଲେ ଜୀବନରେ ପରିତୃପ୍ତି ଲାଭ କରିପାରିବା ନାହିଁ, କେବେ ହେଲେ ଶାନ୍ତି ପାଇବା ନାହିଁ। ସବୁ କ୍ଷେତ୍ରରେ ଆମମାନେ ନିରାଶ ହେବା, ହତାଶ ହେବା, ଆମମାନେ କିଛି ଫଳ ପାଇବା ନାହିଁ। ଆପଣ ଚିନ୍ତା କରି କରି ଆପଣଙ୍କର ଆୟୁଷକୁ ବୃଦ୍ଧି କରିପାରିବେ ନାହିଁ, ମୁଁ ମଧ୍ୟ କରିପାରିବି ନାହିଁ, ତାହେଲେ ଆମମାନେ ଆଉ ଅଧିକ କ'ଣ କରିପାରିବା? ଆମ ହସ୍ତରେ କ'ଣ ଅଛି? କିଛି ନାହିଁ। ଦୁଇ ପର୍ବର ଷୋହଳ ପଦରେ ଲେଖା ଅଛି, କାରଣ ଯେପରି ମୂର୍ଖର ସେପରି ଜ୍ଞାନବାନ ଲୋକର ସ୍ମରଣ ସଦାକାଳ ନଥାଏ, ଯେହେତୁ ଆସନ୍ତା କାଳକୁ ସମସ୍ତେ ବିସ୍ମୃତ ହୋଇଯାଇଥିବେ। ଆହା, ମୂର୍ଖ ଯେପରି ମରେ ଜ୍ଞାନୀ ହିଁ ସେପରି ମରେ। ସେମାନେ ଏକା ପ୍ରକାରେ ମୃତ୍ୟୁବରଣ କରନ୍ତି। ହୋଇପାରେ ଆପଣ ଅତି ଜ୍ଞାନୀ, ଆପଣଙ୍କର ଚିନ୍ତାଶକ୍ତି ପ୍ରଖର ହୋଇପାରେ, ଆପଣ ଶିକ୍ଷିତ ହୋଇଥାଇପାରନ୍ତି, ହୋଇପାରେ ଅନେକ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିଥାନ୍ତି, ମାତ୍ର ଆପଣଙ୍କ ନିମନ୍ତେ ଯେତେବେଳେ ସେହି ମୃତ୍ୟୁର ଡାକରା ଆସିବ, ଏହି ସମସ୍ତ ମଧ୍ୟରୁ କୌଣସି ବିଷୟ ଆପଣଙ୍କୁ ରକ୍ଷା କରିପାରିବ ନାହିଁ। ଆପଣଙ୍କର ସମୟ ଆସି ପହଞ୍ଚିଗଲେ ଆପଣଙ୍କୁ ସେହି ମୃତ୍ୟୁର ଦ୍ୱାର ଦେଇ ବାହାରିଯିବାକୁ ହେବ, ଓ ଏହି ଜଗତରେ ଏପରି କୌଣସି ବିଷୟ ନାହିଁ ଯାହାକି ଆପଣଙ୍କୁ ମୃତ୍ୟୁରୁ ଅଟକାଇ ରଖିପାରିବ। ଏହାପରେ ଦୁଇ ପର୍ବର ସତର ପଦରେ ଲେଖା ଅଛି, ତହୁଁ ମୁଁ ଜୀବନକୁ ଘୃଣା କଲି, ଯେହେତୁ ସୂର୍ଯ୍ୟ ତଳେ କୃତ କାର୍ଯ୍ୟ ମୋ ପ୍ରତି କ୍ଲେଶବୋଧକ ହେଲା, କାରଣ ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର। ଏଠାରେ ମୁଁ ପୁନର୍ବାର ଏହି ଅସାର ଶବ୍ଦକୁ ପୁନରାବୃତ୍ତି କରେ। ଏହାର ଅର୍ଥ ଶୂନ୍ୟ, ଅର୍ଥହୀନ, ଉଦ୍ଦେଶ୍ୟହୀନ ବା ମୂଲ୍ୟହୀନ। ସୂର୍ଯ୍ୟ ତଳେ ଯେଉଁ ସମସ୍ତ କାର୍ଯ୍ୟ କରାଯାଇଅଛି ତହିଁର ଫଳ କ'ଣ? ଅସାର, ମୂଲ୍ୟହୀନ। କିନ୍ତୁ ଏହି ଅସାର ପଛରେ ଆଜି ମନୁଷ୍ୟ ଧାଇଁଛି, ଏ ଅସାର ପଛରେ ଆଜି ମନୁଷ୍ୟ ଏତେଦୂର ଧାଇଁଛି ଯେ ତାହାର ଶେଷ ପରିଣତି କ'ଣ ହେବ ସେ ବିଷୟରେ ସେ ଚିନ୍ତା କରେ ନା। ଜ୍ଞାନୀ ରାଜା ସଲୋମନ ନିଜର ଜୀବନରେ ସମସ୍ତ ବିଷୟକୁ ଉପଭୋଗ କରିବା ପାଇଁ, ନିଜର ଜୀବନକୁ ଉପଭୋଗ କରିବା ପାଇଁ ସେ ସବୁକିଛି ଚେଷ୍ଟା କଲେ, କୌଣସି ବିଷୟ ସେ ଛାଡ଼ିଲେ ନାହିଁ, ମାତ୍ର ଶେଷରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ, ଆରେ ମୁଁ ଏସବୁ କରୁଛି କିନ୍ତୁ ମୁଁ ମୋ ଜୀବନ ପାଇଁ କିଛି କରିପାରୁନି, ମୁଁ ମୋ ଜୀବନକୁ ରକ୍ଷା କରିପାରିବି ନାହିଁ, ତାହେଲେ ଏସବୁରେ କ'ଣ ଲାଭ? ଆଜି ମନୁଷ୍ୟ ଏ ଜଗତ ମଧ୍ୟରେ ଏତେ ଦୂର ଲିପ୍ତ ହୋଇଯାଏ ଯେ ସେ ତାର ଜୀବନକୁ ସମୀକ୍ଷା କରିବା ପାଇଁ, ତାହାର ଦିନ ମାସ ବର୍ଷକୁ ଗଣନା କରିବା ପାଇଁ ସେ ଭୁଲିଯାଏ। ତେଣୁକରି ପ୍ରିୟ ବନ୍ଧୁ, ଆମେ ଜାଣୁ ଏ ଜଗତ ଆମମାନଙ୍କ ନିମନ୍ତେ ଅଳିକ କ୍ଷଣିକ। ଏହି ଜଗତରେ ମଧ୍ୟ ଆମମାନଙ୍କର ଜୀବନ କ୍ଷଣିକ, ପାଣିଫୋଟକା ପରି କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ କୁହୁଡ଼ି ତାହାରି ସମାନ। କିନ୍ତୁ ଏହି ଜୀବନରେ କେତେ ଗର୍ବ, କେତେ ଅହଙ୍କାର, କିନ୍ତୁ ଏସବୁର ଶେଷ ପରିଣତି କ'ଣ? କିଛି ନାହିଁ, ସବୁକିଛି ମୃତ୍ୟୁରେ ହିଁ ସମାପ୍ତ। ତେଣୁ ଏହି ଜଗତରେ ଆମେ ଯାହା କିଛି କରୁ, ଯଦି ଆମମାନଙ୍କର ଚିରସ୍ଥାୟୀ ବାସ ସେହି ଯେଉଁ ସ୍ୱର୍ଗ, ଯଦି ସେଥିନିମନ୍ତେ କିଛି ନ କରିଛୁ, ତାହେଲେ କିଛି ଲାଭ ନାହିଁ। ଆମେ ଯେତେବେଳେ ଏହି ଜଗତରୁ ବିଦାୟ ନେବା, ଆମେ କେବଳ ଖାଲି ହାତରେ ଯିବା, କିଛି ନେଇକି ଯିବା ନାହିଁ। କହିପାରିବେ କିଏ କ'ଣ ନେଇକି ଯାଇଛନ୍ତି ସେଥିରେ? ନାହିଁ। କିନ୍ତୁ ଗୋଟିଏ ବିଷୟ ଆମମାନଙ୍କ ସହିତରେ ଯିବ, ଆମମାନଙ୍କର ଧର୍ମ, ଆମମାନଙ୍କର କର୍ମ, ଆମମାନଙ୍କର ବିଶ୍ୱାସ, ପ୍ରଭୁଙ୍କ ନିମନ୍ତେ ଆମମାନଙ୍କର ସମସ୍ତ କିଛି, ତାହା ହିଁ ଆମମାନଙ୍କର ସହବର୍ତ୍ତୀ ହେବ। ଦୁଇ ପର୍ବର 18 ପଦରେ ଲେଖା ଅଛି, ପୁଣି ସୂର୍ଯ୍ୟ ତଳେ ମୁଁ ଜହିଁରେ ପରିଶ୍ରାନ୍ତ ହେଲି, ମୋହର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମୋହର ଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ିଯିବାକୁ ହେବ। ପ୍ରକୃତରେ ଆମମାନେ ଯାହା କିଛି କରୁଛୁ, ଆମମାନେ ନେଇକି ଯିବା ନାହିଁ, ସେସବୁକୁ ଆମମାନଙ୍କୁ ଛାଡ଼ିଯିବାକୁ ହେବ, ଏବଂ ସେସବୁ ଆମମାନଙ୍କର ଉତ୍ତରାଧିକାରୀମାନଙ୍କ ନିମନ୍ତେ ଛାଡ଼ିଯିବାକୁ ହେବ। ଏହି ଜଗତରେ ମୁଁ ଯେଉଁସବୁର ଅଧିକାରୀ ହୋଇଅଛି, ତାହାକୁ ମୋତେ ଦିନେ ଛାଡ଼ିଯିବାକୁ ହେବ। ଆପଣ କେବେ ଏହି ବିଷୟକୁ ଥରେ ବସି ଚିନ୍ତା କରିଛନ୍ତି? ଏହା ଆପଣଙ୍କ ନିମନ୍ତେ କି ଉପକାର କରିବାକୁ ଯାଉଅଛି? ଓହ, ଆଜି କେତେ ଲୋକ ଏହିପରି ସାରା ଜୀବନ ଖଟି ଖଟି ନିଜର ଶରୀରକୁ କଷ୍ଟ ଦେଇ ଜଗତର ଧନରୁ କିଛିଟା ସଂଗ୍ରହ କରିଛନ୍ତି, ଓ ଏହାପରେ ସେମାନେ ସେହି ସବୁକୁ ଈଶ୍ୱର ବିହୀନ ସମ୍ପର୍କୀୟମାନଙ୍କ ନିମନ୍ତେ ଛାଡ଼ିଯାଆନ୍ତି। ଆଉ କେତେକ ସେମାନଙ୍କର ସେହି ଧନ ସମ୍ପତ୍ତିକୁ କୌଣସି ଖ୍ରୀଷ୍ଟୀୟ ସଂସ୍ଥାମାନଙ୍କୁ ବା ଅନୁଷ୍ଠାନମାନଙ୍କ ହସ୍ତରେ ଛାଡ଼ିଯାଆନ୍ତି, ଯେପରି ତାହା ଈଶ୍ୱରଙ୍କ ବାକ୍ୟ ପ୍ରଚାରରେ ବିନିଯୋଗ ହୋଇପାରେ। ମାତ୍ର କହିପାରିବେ ଏହା କେତେଦୂର ଫଳପ୍ରଦଜନକ କାର୍ଯ୍ୟ ସାଧନ କରିପାରେ? ଆମେ ଜାଣୁ ଯେ ରାଜା ସଲୋମନ ମଧ୍ୟ ସେହିପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ, ଓ ପ୍ରଥମ ରାଜାବଳୀ 12 ପର୍ବ ସେହି ଘଟଣାକୁ ପ୍ରକାଶ କରେ। ସେ ତାହାଙ୍କର ରାଜ୍ୟକୁ ତାହାଙ୍କର ପୁତ୍ର ହସ୍ତରେ ଛାଡ଼ିଦେଇଗଲେ, ଓ ଏହା ଥିଲା ତାଙ୍କ ପୁତ୍ରର ମୂର୍ଖ ଦାମ୍ଭିକତାର କାର୍ଯ୍ୟ, ଯାହାକି ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଦେଲା। ତାହା କେତେ ଦୁଃଖର ବିଷୟ ଥିଲା। 2 ପର୍ବର 19 ପଦରେ ଲେଖା ଅଛି, ଆଉ ସେ ଜ୍ଞାନୀ କି ମୂର୍ଖ ହେବ କିଏ ଜାଣେ, ତଥାପି ମୁଁ ସୂର୍ଯ୍ୟ ତଳେ ଯେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୋଇ ଜ୍ଞାନ ପ୍ରକାଶ କଲି, ସେ ମୋହର ସେହି ସକଳ ପରିଶ୍ରମର ଫଳାଧିକାରୀ ହେବ, ଏହା ହିଁ ଅସାର। ସଲୋମନ ଦେଖିଲେ ଯେ କିଛି ବିଷୟ ପାଇବା ନିମନ୍ତେ ପରିଶ୍ରମ କରିବା ଓ ଏହାପରେ ସେହି ସମସ୍ତ ବିଷୟକୁ ମୂର୍ଖ ହସ୍ତରେ ସମର୍ପଣ କରିବା ହେଉଛି ସମୟକୁ ବର୍ବାଦ କରିବା, ଏଥିରେ କିଛି ଲାଭ ନାହିଁ। 2 ପର୍ବର 20 ପଦରେ ଲେଖା ଅଛି, ଏତୁ ସୂର୍ଯ୍ୟ ତଳେ ମୁଁ ଯେ ଯେ ପରିଶ୍ରମରେ ପରିଶ୍ରାନ୍ତ ହେଲି, ସେ ସକଳ ବିଷୟରେ ଆପଣା ଅନ୍ତଃକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହେଲି। ଏଠାରେ ପୁନର୍ବାର ଲକ୍ଷ୍ୟ କରନ୍ତୁ ଯେ ଲେଖା ଅଛି ସୂର୍ଯ୍ୟ ତଳେ, ଏହା ଈଶ୍ୱରଙ୍କ ବ୍ୟତିରେକ ମନୁଷ୍ୟର ମନ୍ତବ୍ୟ। ଏହା ସେହି ସ୍ୱର୍ଗରେ ଉପବିଷ୍ଟ ଖ୍ରୀଷ୍ଟଙ୍କଠାରେ ଥିବା ମନୁଷ୍ୟର ମନ୍ତବ୍ୟ ନୁହେଁ। ସୂର୍ଯ୍ୟ ତଳେ ଥିବା ମନୁଷ୍ୟର ଏହି ମନ୍ତବ୍ୟ ସଦାସର୍ବଦା ତାହାକୁ ନୈରାଶ୍ୟବାଦ ଆଡ଼କୁ କଢ଼ାଇ ନେଇଥାଏ। ସେ ନିରାଶ ହୋଇଯାଏ, ସେ ହତାଶ ହୋଇ ଭାଙ୍ଗିପଡ଼େ, ତାହାର ସବୁ ସୁଖ ଆନନ୍ଦ ମାଟିରେ ମିଶିଯାଏ। 23 ପଦରେ ଲେଖା ଅଛି, କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପଜନକ, ରାତ୍ରିରେ ହିଁ ତାହାର ହୃଦୟ ବିଶ୍ରାମ ପାଏ ନାହିଁ, ଏହା ମଧ୍ୟ ଅସାର। ଦେଖନ୍ତୁ, ସଲୋମନ ଜାଣିପାରିଲେ ଯେ ଏହି ବିଷୟ ନେଇ ବ୍ୟସ୍ତ ହେଲେ କିଛି ଲାଭ ନାହିଁ, କାରଣ ଏହି ବିଷୟ ନେଇ ତାହାଙ୍କର ଆଉ କିଛି କରିପାରିବା ଭଳି କ୍ଷମତା ନଥିଲା। ଦେଖନ୍ତୁ, ତାଙ୍କର କ'ଣ ନଥିଲା? କୌଣସି ବିଷୟରେ ପ୍ରଭୁ ତାହାଙ୍କର ଅଭାବ ରଖିନଥିଲେ, ସେ ସମସ୍ତ ବିଷୟ ଉପଭୋଗ କରିଥିଲେ, ମାତ୍ର ତଥାପି ସେ କହୁଛନ୍ତି ସେ କିଛି ଲାଭ ପାଇଲେ ନାହିଁ। ଚବିଶରୁ ଛବିଶ ପଦରେ ଲେଖା ଅଛି, ଭୋଜନପାନ ଓ ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ। ମଧ୍ୟ ମୁଁ ଦେଖିଲି ଏହା ପରମେଶ୍ୱରଙ୍କ ହସ୍ତରୁ ହୁଏ, କାରଣ ମୋଠାରୁ କିଏ ଅଧିକ ଭୋଜନ ଅବା ସୁଖଭୋଗ କରିପାରେ? ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାହାକୁ ଜ୍ଞାନ ଓ ବିଦ୍ୟା ଓ ଆନନ୍ଦ ଦିଅନ୍ତି, ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପିକି ସେ ଆୟାସ ଦିଅନ୍ତି। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର। ଯଦି ଆପଣ କେବଳ ନିଜ ନିମନ୍ତେ ବଞ୍ଚୁଛନ୍ତି, ଆପଣ ଈଶ୍ୱରଙ୍କର ଲୋକ ହୋଇଥାନ୍ତୁ ବା ଜଣେ ଉଦ୍ଧାରପ୍ରାପ୍ତ ହୋଇନଥିବା ପାପି ହୋଇଥାନ୍ତୁ, ଆପଣଙ୍କର କିଛି ଫଳ ହେବ ନାହିଁ। ଏହା କେବଳ ଆପଣଙ୍କ ହୃଦୟରେ ତିକ୍ତତା ଜାତ କରାଇବ ଓ ଆପଣ କିଛି ଧରିପାରିବେ ନାହିଁ, ମାତ୍ର ଶେଷରେ କେବଳ ଶୁଷ୍କ ପତ୍ର ହିଁ ଆପଣଙ୍କ ହସ୍ତରେ ରହିବ। ପ୍ରିୟ ବନ୍ଧୁ, ଏହି ଜଗତରେ ଏପରି କୌଣସି ବିଷୟ ନାହିଁ ଯାହାକି ଆପଣଙ୍କୁ ବାସ୍ତବ ଶାନ୍ତି ଓ ଆନନ୍ଦ ଦେବ, ଯଦିବା କେବଳ କ୍ଷଣିକ ଆନନ୍ଦ ଦିଏ, ମାତ୍ର ତାହା କେବଳ ଅସାର, ଦୁଃଖମୟ ଓ ନୈରାଶ୍ୟଜନକ। କିନ୍ତୁ ଯେଉଁମାନେ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ତାହାଙ୍କଠାରେ ସଂଯୁକ୍ତ ହୁଅନ୍ତି ଓ ତାହାଙ୍କୁ ହୃଦୟରେ ସ୍ଥାନ ଦିଅନ୍ତି, ସେମାନେ ସେହି ଅନନ୍ତ ସୁଖ ଓ ଶାନ୍ତିର ଅଧିକାରୀ ହୁଅନ୍ତି। ସେମାନେ ସେହି ସ୍ୱର୍ଗୀୟ ସୁଖ ଓ ଆନନ୍ଦକୁ ଉପଭୋଗ କରନ୍ତି। ତେଣୁ ଆସୁ, ଏ ଜଗତର ସୁଖ ଆନନ୍ଦରେ ନିଜକୁ ହଜାଇ ନ ଦେଇ ଖ୍ରୀଷ୍ଟଙ୍କ ଆନନ୍ଦରେ ମଜି ରହୁ, ଯାହାକି ଚିରସ୍ଥାୟୀ, ଯାହାକି ଅନନ୍ତକାଳୀନ। ଏହାପରେ ଆସନ୍ତୁ ଉପଦେଶକ ତିନି ପର୍ବ ମଧ୍ୟକୁ ଯିବା। ଏହି ତିନି ପର୍ବରେ ଆମେ ଦେଖୁ ଯେ ରାଜା ସଲୋମନ ଜୀବନର କେତେକ ଦାର୍ଶନିକ ବିଚାର ବା ଚିନ୍ତାଧାରା ଅବଲମ୍ବନ କରନ୍ତି, ଯାହାକି ଅଦୃଷ୍ଟବାଦ ଅର୍ଥାତ୍ ପ୍ରତ୍ୟେକ ଘଟଣା ଯେ ଭାଗ୍ୟ ନିର୍ଦ୍ଦିଷ୍ଟ ଏହି ବିଶ୍ୱାସ ଧାରଣ କରନ୍ତି। ଏହା ବିଜାତୀୟମାନଙ୍କ ମଧ୍ୟରେ ଅତି ସାଧାରଣ ବିଷୟ ଥିଲା। ଦିନେ ମୋର ଜଣେ ବନ୍ଧୁ ଉଡ଼ାଜାହାଜରେ ଚଢ଼ି ଘରକୁ ଫେରୁଥିବା ସମୟରେ ଜାହାଜଟି ଅତି ଖରାପ ପାଗ ମଧ୍ୟ ଦେଇ ଗତି କରୁଥିଲା। ଜଣେ ବ୍ୟକ୍ତି ମୋର ବନ୍ଧୁଙ୍କ ପାଖରେ ବସିଥିଲେ, ମାତ୍ର ତାହାଙ୍କର କୌଣସି ଉଦ୍ବିଗ୍ନତା ନଥିଲା। ତେବେ ମୋର ବନ୍ଧୁ ଜଣକ ତାଙ୍କୁ କହିଲେ, ଆମେ ଯେତେବେଳେ ସେହି ଖରାପ ପାଗ ମଧ୍ୟ ଦେଇ ଆସିଲୁ, ଆପଣ ସେପରି କିଛି ମନରେ ଭୟ କରିବା ପରି ଜଣାଯାଉନଥିଲେ? ମୋର ବନ୍ଧୁଙ୍କ ପ୍ରତି ତାହାଙ୍କର ଉତ୍ତର ଥିଲା, ନାହିଁ, ଭୟଭୀତ ହେବାରେ କିଛି ଲାଭ ନାହିଁ, ଯାହା ଘଟିବାକୁ ଯାଉଅଛି ତାହା ହିଁ ଘଟିବ, ଆପଣ ତାହାକୁ ବଦଳାଇ ଦେଇପାରିବେ ନାହିଁ। ଯଦି ଆପଣଙ୍କର ସମୟ ଆସି ପହଞ୍ଚିଯିବାକୁ ଅଛି ତାହେଲେ ତାହା ପହଞ୍ଚିବ, ଆପଣ ଏ ବିଷୟରେ କିଛି କରିପାରିବେ ନାହିଁ। ଏହା ହିଁ ଥିଲା ସେହି ଅନ୍ୟ ବନ୍ଧୁ ଜଣଙ୍କର ଜୀବନର ଏକ ଦାର୍ଶନିକ ଚିନ୍ତାଧାରା ଯାହାକି ଅତି ଲୋକପ୍ରିୟ। ଏହା ଅନେକ କିଛି ବୋଲି କୁହାଯାଇପାରେ, ମାତ୍ର ପ୍ରକୃତରେ ଏହା ଅଦୃଷ୍ଟବାଦ। ଆଜି ଅନେକ ଲୋକ ଏହି ମତବାଦ ସହିତ ବିଶେଷ ସମ୍ପୃକ୍ତ, ଯାହା ଘଟିବାକୁ ଅଛି ତାହା ହିଁ ଘଟିବ, ଯାହା ଭାଗ୍ୟରେ ଲେଖା ଅଛି ତାହା ହିଁ ଘଟିବ, ବା ଯାହା ଭାଗ୍ୟରେ ଘଟିବାକୁ ଥିଲା ତାହା ହିଁ ଘଟିଲା, ଏହି ପ୍ରକାର ଚିନ୍ତାଧାରା। ତେବେ ଏହି ପ୍ରକାର ବିଶ୍ୱାସ ଯଦିଓ ଏକ ପ୍ରକାରେ ଈଶ୍ୱରଙ୍କଠାରେ ବିଶ୍ୱାସର ବିଷୟ ବୋଲି ଜଣାଯାଏ, ମାତ୍ର ପ୍ରକୃତରେ ଏହି ବିଶ୍ୱାସ ଅଦୃଷ୍ଟବାଦ ଉପରେ ବିଶ୍ୱାସ କରିବାର ବିଷୟକୁ ପ୍ରକାଶ କରେ, ଯାହାକି ପ୍ରତ୍ୟେକ ଘଟଣା ଭାଗ୍ୟ ନିର୍ଦ୍ଦିଷ୍ଟ, ଭାଗ୍ୟରେ ଯାହା ଲେଖା ଅଛି ତାହା ହିଁ ଘଟିବ, କିନ୍ତୁ ଏହା ଠିକ୍ ନୁହେଁ। ଆସନ୍ତୁ ବର୍ତ୍ତମାନ ଦେଖିବା ଯେ ରାଜା ସଲୋମନ ଏ ପ୍ରକାର ବିଶ୍ୱାସ ଅବଲମ୍ବନ କରି ଶେଷରେ କେଉଁପରି ସିଦ୍ଧାନ୍ତରେ ଉପନୀତ ହେଲେ। ବର୍ତ୍ତମାନ ସଲୋମନ ଅଦୃଷ୍ଟବାଦରେ ପରିତୃପ୍ତି ଅନ୍ୱେଷଣ କରୁଅଛନ୍ତି। ତେବେ ଦେଖନ୍ତୁ ତିନି ପର୍ବର ପ୍ରଥମ ଆଠ ପଦରେ ଏହିପରି ଲେଖା ଅଛି, ସବୁ ବିଷୟର କାଳ ଅଛି ଓ ଆକାଶ ତଳେ ସବୁ ମନୋରଥର ସମୟ ଅଛି, ଜନ୍ମିବାର ସମୟ ଓ ମରିବାର ସମୟ, ରୋପିବାର ସମୟ ଓ ଯାହା ରୋପିତ ହେଲା ତାହା ଉପାଡ଼ିବାର ସମୟ, ବଦ୍ଧ କରିବାର ସମୟ ଓ ସୁସ୍ଥ କରିବାର ସମୟ, ଭାଙ୍ଗିବାର ସମୟ ଓ ଗାନ୍ଥିବାର ସମୟ, ରୋଦନ କରିବାର ସମୟ ଓ ହାସ୍ୟ କରିବାର ସମୟ, ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ, ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ, ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ, ଅନ୍ୱେଷଣ କରିବାର ସମୟ ଓ ହଜାଇବାର ସମୟ, ରଖିବାର ସମୟ ଓ ପକାଇଦେବାର ସମୟ, ଚିରିବାର ସମୟ ଓ ସିଇଁବାର ସମୟ, ନୀରବ ରହିବାର ସମୟ ଓ କଥା କହିବାର ସମୟ, ପ୍ରେମ କରିବାର ସମୟ ଓ ଘୃଣା କରିବାର ସମୟ, ଯୁଦ୍ଧର ସମୟ ଓ ସନ୍ଧିର ସମୟ ଅଛି। ଏହା ହିଁ ହେଉଛି ସଲୋମନଙ୍କର ଦୃଷ୍ଟିକୋଣ, ଯାହାକି ସେ ପ୍ରକାଶ କରନ୍ତି। ଏହା ହିଁ ଆଜି ଅନେକ କହନ୍ତି, ଯାହା ଯେତେବେଳେ ଘଟୁଛି ଘଟୁ, ରଖିବାର ସମୟ ଓ ପକାଇଦେବାର ସମୟ ଅଛି। ଆପଣ ଟଙ୍କା ପଇସାର ବଜାର ଖେଳିଲେ ଓ ଆପଣ ଆପଣଙ୍କର ଟଙ୍କା ହରେଇଲେ, ହଁ ସେହିପରି ଭାବେ ଏହା ଘଟିବାକୁ ଥିଲା। ଆପଣ ଜଣେ ଭ୍ରମଣକାରୀ ଓ ଆପଣ ଘରଠାରୁ ଦୂରରେ ଅଛନ୍ତି। ଜଣେ ସ୍ତ୍ରୀ ଲୋକ ଆପଣଙ୍କ ପାଖରେ ଆସି ପହଞ୍ଚିଗଲା ଓ ଆପଣ ତାହାକୁ ଆପଣଙ୍କର କୋଠରୀ ମଧ୍ୟକୁ ଡାକିନେଲେ। ଆପଣଙ୍କର ଦାର୍ଶନିକ ଚିନ୍ତାଧାରା ଥିଲା ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ। ଯାହା ଘଟିବାକୁ ଅଛି ତାହା ହିଁ ଘଟିବ। ଏହା ହିଁ ହେଉଛି ଅଦୃଷ୍ଟବାଦର ଦାର୍ଶନିକ ଚିନ୍ତାଧାରା। କିନ୍ତୁ ପ୍ରିୟ ବନ୍ଧୁ, ଏହି ସମସ୍ତ ଆମମାନଙ୍କର ଜୀବନକୁ ରକ୍ଷା କରିପାରିବ ନାହିଁ। ମାତ୍ର ଯଦି ଆମମାନେ ଆମମାନଙ୍କର ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା, ତାହେଲେ ଆମମାନଙ୍କ ଜୀବନ ଏହି ଜଗତ ମଧ୍ୟରେ ସାର୍ଥକ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বরক বাক্য শুণবা নিমন্তে সময় দেইতিবারু আমি ধন্যবাদী। আপন যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জানিবাকু চাহান্তি, যাহাকি আপনকু পাপরু উদ্ধার পাইবা নিমন্তে পথ দেখাইব, তাহলে আম সহিত পত্র মাধ্যমে অথবা টেলিফোন যোগে যোগাযোগ করন্তু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ পাই এখানে রাখুছ। প্রভু যীশু আপনাদের আশীর্বাদ করুন। নমস্কার।